ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ କଥାଶିଳ୍ପୀ। ତାଙ୍କର ଏକ ଅଭୁଲା ଗପ ଜହ୍ନି ଲଟା। କଣ୍ଟେଇ କୋଳି, ଭୂଇଁ ବରକୋଳି, ନାଗ ଐରି ଆଉ ଅରଖବୁଦାରେ ନିଶାନିଶି ସେହି ଅରମାଖଣ୍ଡ ଡେଇଁଗଲେ ଡାକେ ଛଡ଼ାରେ ସିଦ୍ଧେଶ୍ୱର ହାଟ, ଗୋଡ଼ିବାଣପୁର ଗାଁ ମୁଣ୍ଡରେ, ଆମ୍ବତୋଟା ଗହଳରେ ସିଦ୍ଧେଶ୍ୱର ହାଟ। ଆଖିରେ ଆଖିଏ ଛାଇ ଛାଇଆ ନିଦ ପରି ଜାଲଜାଲୁଆ ଦିଶୁଛି। ନଦୀବନ୍ଧ ଗଡ଼ାଣିରୁ ଗୋଡ଼ିବାଣପୁର ଦଣ୍ଡାରେ ଗଡ଼ିଗଲା ବେଳକୁ ଚକ୍ରଧର ଦାସେ ଦୀର୍ଘ ନିଶ୍ୱାସ ପକାଇ ବାରମ୍ବାର ମନକୁ ମନ କହିହେଉଛନ୍ତି, ଗୋଡ଼ିବାଣପୁରକୁ ଏଇ ତୁମର ଶେଷ ଯାତ୍ରା। ବୁଝିଲ, ସେଇ ଉଜୁଡ଼ା ଘର ଡିହ ଖଣ୍ଡକ ଏଇ ମାଟି ପାଣି ପବନ ସହିତ ତମକୁ ଗୋଟିଏ ଅଛିଣ୍ଡା ଗଣ୍ଠି ପକାଇ ବାନ୍ଧି ରଖିଥିଲା ସିନା। ସେ ଖଣ୍ଡକ ବିକ୍ରି କରିଦେବା ପରେ ତମେ କିଏ, ଆଉ ଗୋଡ଼ିବାଣପୁର ବା କେଉଁଠି? ସିଦ୍ଧେଶ୍ୱର ହାଟ ତେଣିକି କେଉଁ ଉପକଥାର ଦେଶ ହୋଇ ରହିଯିବ। ଚକ୍ରଧର ଜାମା ପକେଟରେ କବଲା କାଗଜ ଖଣ୍ଡକ ପଥର ଭୋଜ ପରି ଭାରି ଲାଗୁଛି। ଜର୍ସମନ କଥା ଛିଡ଼ିଗଲେ ରେଜିଷ୍ଟ୍ରି ହୋଇଯିବ କାଲି ଛାଡ଼ି ପରଦିନ, ତାପରେ ଚକ୍ରଧରଙ୍କର ଛୁଟି। ଦଣ୍ଡା ଦୁଇ ପାଖରେ ଶାରଦ ଫସଲର ବାସ୍ନା, ପାତଳା କୁହୁଡ଼ିର ଖଣ୍ଡେ ଖଣ୍ଡେ ଓଢ଼ଣା ଧାନ ଗହିର ଉପରେ ଏଠି ସେଠି ଲମ୍ବି ଆସିଥିଲା। ପଲ୍ଲୀ ମାଟିର ମମତାବଳା ସୌରଭରେ ଶିରିଶିରି ପବନ ଦେହ ଓ ମନକୁ ସ୍ନିଗ୍ଧ କରୁଥିଲା। ଅଶିଣର ଲମ୍ବା ଅପରାହ୍ନଟା ଚାହୁଁ ଚାହୁଁ କେତେ ଶୀଘ୍ର କୁଆଡ଼େ ଚାଲିଗଲା ହେ। ତମ ଜୀବନର ମଧ୍ୟ ଏମିତି ମୁହଁସଞ୍ଜ ମାଡ଼ି ଆସୁଛି ଚକ୍ରଧର, ସୁନେଲି ପାତମୋଡ଼ା ଛାଇଲେଉଟା ଅପରାହ୍ନ ଏମିତି ମହଳ ପଡ଼ି ଆସିଲାଣି, ଗୋଡ଼ିବାଣପୁରର ମମତା ଆଉ କାହିଁକି? ଚକ୍ରଧରଙ୍କ ମନଟା ଉଦାସରେ ଭାରି ହୋଇ ଉଠିଲା। ଆକାଶରେ ଖଣ୍ଡ ଖଣ୍ଡ ଭସା ମେଘର ରଙ୍ଗ ବଦଳିବା ପରି ଚକ୍ରଧରଙ୍କ ମନର ଆକାଶରେ ଔଦାସ୍ୟର ରଙ୍ଗ ବଦଳିଯିବା ପାଇଁ ମଧ୍ୟ ବିଳମ୍ବ ଲାଗିଲା ନାହିଁ। ନରିଦାସ କହୁଛନ୍ତି, ଅଢ଼େଇ ମାଣ ଢିଅ ଆଉ ହଟାକୁ 3000 ଟଙ୍କା ଜର୍ସମନରେ କବଲା କରିଦେବା ପାଇଁ, କିନ୍ତୁ ମୋହରୀର ହଟଦାସ କହୁଛି ଆଉ କିଛି ଦିନ ସତାର କରିଗଲେ ସେଇ ହରିଦାସ ଆପଣା ଆଡ଼ୁ ଜର୍ସମନ ଆହୁରି 1500 ବଢ଼େଇ ପକାନ୍ତା। ହଟଦାସ ନରିଦାସ ଦୁଇ ଭାଇ, ସେଇଥିପାଇଁ ନରିଦାସଙ୍କ ପ୍ରତି ହଟଦାସଙ୍କ ଈର୍ଷାଟା ବେଶି। ନରିଦାସ ଘରଡିହ ଖୋଜୁଛନ୍ତି ନୂଆ କୋଠା ତୋଳିବା ପାଇଁ, ପୁରୁଣା ଇଜିମାଲି ଢିଅ ତାଙ୍କ ସଂସାର ଓ ସମୃଦ୍ଧିକୁ ଆଉ କୁଳାଉ ନାହିଁ। ନିଜର ହାତଟା ନିଜର କ୍ଷତ ଜାଗାରେ ଆପେ ଆପେ ବାଜିଯିବା ପରି ଚକ୍ରଧରଙ୍କ ହାତ ଅଜାଣତରେ ଜାମା ପକେଟରେ ଥିବା କବଲା କାଗଜ ଖଣ୍ଡିକ ଉପରେ ବାଜିଗଲା। ଜର୍ସମନ ଟଙ୍କା ଘରଟା ସେଥିରେ ଶୂନ୍ୟ ହୋଇ ପଡ଼ିଛି। ହଁ ହେ, 3000 ଟଙ୍କା ଢେର, କୋଉ ଏବେ ଢିହ ବିକ୍ରି ଟଙ୍କା ଧରି ସେ ସ୍ୱର୍ଗକୁ ଯିବେ? ଟଙ୍କାରେ ତାଙ୍କର ହେବ ବା କ'ଣ? ଚକ୍ରତୀର୍ଥ ମଠରେ ଗୁରୁଦେବଙ୍କ ଚରଣ ସେବା କରି ଜୀବନର ବାକି କେତେଟା ଦିନ କଟିଗଲେ ଗଲା, ସେତେକ ଜର୍ସମନ ଟଙ୍କା ସେ ଗୋଟି ଗୋଟି କରି ପୁଅ ବୋହୂଙ୍କୁ ଗଣିଦେବେ, ସେଇଥିପାଇଁ ତ ଏତେ କଥା ଲାଗିଗଲା। ସେ ଟଙ୍କାରେ ସେମାନେ ମନ ଖୁସି ଯାହା କରନ୍ତୁ, ନିଜ ଅଭିଳାଷ ଭିତରେ କେବଳ 22 ପାହାଚ ନାଁ ଲେଖା ଖଣ୍ଡେ ମାର୍ବଲ ପଥର ଢେର, ଚକ୍ରଧର ଦାସ ଗୋଡ଼ିବାଣପୁର। ସେ ପଥର ଆଜିଠାରୁ ଖୋଦେଇ ଗୁରୁଦେବଙ୍କ ଜିମାରେ ରଖିଦେବା ପାଇଁ ପଡ଼ିବ, ପିଲାତେ ଆଉ ସେସବୁ କଥା ବୁଝିବେ ନାହିଁ। ପଛରେ ପଡ଼ି ରହିଲାଣି ସିଦ୍ଧେଶ୍ୱର ହାଟ, ଦୂରରୁ କେତେଟା ବିସ୍ମୟବାଚକ ଚିହ୍ନ ପରି ଦିଶୁଛି। ଗୋଡ଼ିବାଣପୁର ଗାଁ ଠୁଙ୍ଗା ଠୁଙ୍ଗା ତାଳଗଛ କେତେଟା, ହଁ ସେସବୁ ବିସ୍ମୟବାଚକ ଚିହ୍ନ ନୁହେଁ ତ ଆଉ କ'ଣ? ସାଇବାଈଙ୍କର ସତ ତୁଚ୍ଛ କଳହ, ଈର୍ଷା, ବଢ଼ି ମରୁଡ଼ି, ପୁଣି ମ୍ୟାଲେରିଆ ଦାଉରେ ନିତ୍ୟ ପ୍ରପୀଡ଼ିତ ଗୋଡ଼ିବାଣପୁର ଗାଁଟି ଚକ୍ରଧରଙ୍କୁ କେବେ ସୁହାଇ ନାହିଁ। ଗୋଡ଼ିବାଣପୁରକୁ ଯେତେଥର ସେ ଆପଣା କରିବା ପାଇଁ ଚେଷ୍ଟା କରିଛନ୍ତି, ମା' କୋଳରେ ଆଶ୍ରୟ ଲୋଡ଼ିବା ଭଳି ଯେତେଥର ଆଶ୍ରୟ ଖୋଜିଛନ୍ତି, ଗୋଡ଼ିବାଣପୁର ତାଙ୍କୁ ସେତେଥର ଠେଲି ଦେଇଛି ଦୂରକୁ ଦୂରକୁ, ତଥାପି ଗୋଡ଼ିବାଣପୁରର ଆକର୍ଷଣ ସେ ଛିଣ୍ଡାଇ ପାରିନାହାନ୍ତି। ଏଥର ଯୋଗ କିନ୍ତୁ ଆପେ ଆପେ ସେ ବନ୍ଧନ ଛିଡ଼େଇ ଦେଲା। ଚକ୍ରଧର ସ୍ୱସ୍ତିରେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲେ। ପିଲାଦିନେ ଚକ୍ରଧର ଗାଁ ଗହଳରେ ବୁଲି ବୁଲି ମଣିଷ ହୋଇଛନ୍ତି, ଶିକ୍ଷକ ଥିଲେ ଗୋଟିଏ ସରକାରୀ ସ୍କୁଲରେ, କେତେ ବର୍ଷ ହେବ ସେଥିରୁ ସେ ଅବସର ନେଇଛନ୍ତି। ଶିକ୍ଷକର ସେହି ସାମାନ୍ୟ ଉପାର୍ଜନରେ ସେ 3-3 ପୁଅଙ୍କୁ ମଣିଷ କରିଛନ୍ତି। ବଡ଼ ଦୁଇ ପୁଅ ଇଞ୍ଜିନିୟର, ଜଣେ ଆମେରିକାରେ ଆଉ ଜଣେ ଜର୍ମାନରେ, ସିଆଡ଼େ ସେମାନେ ବାହାସାହା ହୋଇ ରହିଗଲେଣି। ସାନ ପୁଅ ସହରରେ ଜଣେ ହାକିମ, ବହୁ ଉଚ୍ଚଶିକ୍ଷିତା। ଚକ୍ରଧର ସେହିମାନଙ୍କ ସଂସାରରେ ଏବେ ଅତିଥି, ଅବାଂଛିତ କି ନୁହନ୍ତି ବେଳେବେଳେ ତାଙ୍କ ମନରେ ସନ୍ଦେହ ହୋଇଥାଏ। ସାନ ପୁଅ ଗଦାଧର ସହରରେ ନୂଆ କୋଠା ତୋଳିଛି, ସୌଖୀନ ବଙ୍ଗଳା, ଘରଟା ତୋଳିଦେଲେ ତ ଖାଲି ହେବ ନାହିଁ, ସେଥିପାଇଁ ଦରକାର ସେହିପରି ସବୁ ସୌଖୀନ ଆସବାବପତ୍ର, ରେଫ୍ରିଜେରେଟର, ରେଡ଼ିଓଗ୍ରାମ, କୁକିଂ ରେଞ୍ଜ, ୱାଶିଂ ମେସିନ, ପୁଣି ନୂଆ ମଡେଲର ମୋଟର ଗାଡ଼ି, ଗୋଟେ ଏୟାର କଣ୍ଡିସନର ତ ନିହାତି ଦରକାର। ଆର ବର୍ଷ ଯେଉଁ ଗରମ ପଡ଼ିଲା, ଗଦାଧର ହିସାବ ଯୋଡ଼ି ଯୋଡ଼ି ଗୋଟେ ଏଷ୍ଟିମେଟ୍ ବାନ୍ଧିଲେ, ଲାଞ୍ଚ ଘୁଷ ଦରମାରୁ ସଞ୍ଚୟ ସବୁ ମିଶିକରି ତଥାପି ନିଅଣ୍ଟ। ସେଇଥିପାଇଁ ପୁଅ ବୋହୂଙ୍କ କଜିଆରେ ଘରେ ନୀତି ଅଶାନ୍ତି। ଗୋଡ଼ିବାଣପୁର ଗାଁର ଜମିତକ ଆଗରୁ ବିକ୍ରି ସରିଥିଲା ପୁଅମାନଙ୍କ ପାଠପଢ଼ା ଆଉ ସହରର ଘର ତୋଳାରେ, ବାକି ପଡ଼ିଥିଲା କେବଳ ଘର ଡିହ ଖଣ୍ଡକ। ବୋହୁ ଶେଷକୁ ଧରି ବସିଲେ, ଘର ଡିହ ବିକ୍ରି କରିଦିଅ, ଗାଁରେ ପୋକଶୁଙ୍ଘା ଜଙ୍ଗଲ ଭିତରେ ସେ ଡିହଟା ପଡ଼ି ପଡ଼ି କ'ଣ ହେବ, ସେଥିପାଇଁ ଓଲଟି ମାସକୁ ମାସ ଟଙ୍କା 20 ପଠାଇବା ପାଇଁ ପଡ଼ୁଛି ଚକ୍ରଧରଙ୍କର ଏକ ବିଧବା ଭଉଣୀ କମଳା ଅପା ପାଖକୁ। ଶାଶୁଘର ଛାଡ଼ି ସେଇ ଡିହ ଖଣ୍ଡକରେ ସେ ପଡ଼ି ରହିଛି କୋଡ଼ିବାଣପୁର ଗାଁରେ। ସାନ ବୋହୂର ଉଦ୍ଦେଶ୍ୟ ଡିହ ବିକ୍ରି ଟଙ୍କାରେ ନୂଆ ରେଫ୍ରିଜେରେଟର ଆଉ ରେଡ଼ିଓଗ୍ରାମ କିଣାଟା ତ ଅନ୍ତଃ ଚଳିଯାଆନ୍ତା। ଚକ୍ରଧର କେଜାଣି କାହିଁକି କଥାଟା ବରଦାସ୍ତ କରିପାରିଲେ ନାହିଁ। ଗୁରୁଜନ ସୁଲଭ ଗାମ୍ଭୀର୍ଯ୍ୟରେ ସେ କହିଲେ, ବୋଉ, ତମର ଏ ଜିନିଷଗୁଡ଼ାକ ବର୍ଷକ ଏଇଟାରେ ପୁରୁଣା ଅଚଳ ହୋଇଯିବ, ସେତେବେଳେ ତୁମେ ପୁଣି ଖୋଜିବ ସେସବୁକୁ ବଦଳାଇବା ପାଇଁ। କିନ୍ତୁ ଏ ଡିହଟା ଯେ କେତେ ପୁରୁଷର, ତମ ପରି କେତେ ବୋହୂ ସେ ଡିହରେ କେତେ ପୁରୁଷ ଧରି ସଞ୍ଜଦୀପ ଜାଳିଛନ୍ତି, ତମେ କହୁଛ ତାକୁ ବିକ୍ରି କରିଦେବା ପାଇଁ। ଗଦାଧରୀ ସ୍ତ୍ରୀକୁ ଭୟ କରନ୍ତି, ସ୍ତ୍ରୀକୁ ତୁଷ୍ଟ ରଖିବା ପାଇଁ ଚକ୍ରଧରଙ୍କ ମୁହଁ ଉପରେ ସେ ଜବାବ ଦେଲେ, ଆପଣଙ୍କର ତ ତୀର୍ଥବାସ କରିବା ବୟସ, ସୁମିତ୍ରା ଭୁଲ କ'ଣ କହୁଛି ଯେ, ଗୋଡ଼ିବାଣପୁର ଗାଁରେ ସେ ଡିହଟା ପଡ଼ି ପଡ଼ି କ'ଣ ହେବ ଶୁଣେ। କିନ୍ତୁ ନିରୀହ ଶାନ୍ତ ନିରଭିମାନୀ ଚକ୍ରଧର ଏଇ କଥାରେ ଏତେ ଉତ୍କ୍ଷିପ୍ତ କାହିଁକି ହୋଇ ଉଠିଲେ କିଏ ଜାଣେ। ଗଦାଧର ବା ଭୁଲ କ'ଣ କହିଲା, ଡିହଟା ତ ତାଙ୍କର ସ୍ୱପାର୍ଜିତ ନୁହେଁ, ପୂର୍ବପୁରୁଷର ଡିହ, ସେଇ ଗଦାଧର ଆଉ ତା ପିଲାଏ ତାକୁ ଭୋଗ କରନ୍ତେ। ସେଇ ଗଦାଧରର ଇଚ୍ଛା ଯଦି ଡିହ ବିକ୍ରି କରିଦେବା ପାଇଁ, ସେଥିରେ ବାଧା ଦେବାକୁ ଚକ୍ରଧର କିଏ। କିନ୍ତୁ ସେଦିନ ରାଗ ମଥାରେ ଚକ୍ରଧର ବୁଝିଲେ ପୁଅ ବୋହୂ ତାଙ୍କୁ ଘରୁ ତଡ଼ି ଦେଉଛନ୍ତି, ନହେଲେ ତୀର୍ଥବାସର ଇଙ୍ଗିତଟା କ'ଣ। ପୁଣି ସେ କଥା କହିଲା କିଏ ନା ଗଦାଧର। ସେଇଦିନ ପୁରୀର ଚକ୍ରତୀର୍ଥ ମଠକୁ ସେ କାଟିଥିଲେ ଟିକେଟ। ମଠରେ ପହଞ୍ଚି ଗୁରୁ ବାବାଙ୍କ ପାଦ ଉପରେ ମୁଣ୍ଡିଆ ମାରି ପ୍ରଣାମ କରିବା ପରେ ଯାଇ ଚକ୍ରଧରଙ୍କର କୋହ ଥମିଲା। ଚକ୍ରଧର କାନ୍ଦି କାନ୍ଦି ଅଭିଯୋଗ କରିବା ପରେ କହିଲେ, ବାବା, ସଂସାରରେ ଅନେକ କଷ୍ଟ ଅନେକ ଯନ୍ତ୍ରଣା। ଗଦାଧର ଶେଷକୁ କହିଲା, ଗାଁରେ ଘରଡିଓ ବିକ୍ରି କରିଦେଇ ତୀର୍ଥବାସରେ ଚାଲିଯିବା ପାଇଁ। ଗୁରୁ ବାବା ହସି ହସି କହିଲେ, ଆରେ ପାଗଳ, ଏ ଯୁଗ ତ ସେଇଆ, ତୁ ସିନା ପିଣ୍ଡା ପାହାଚ, ସେମାନେ ଯେ ଉଡ଼ନ୍ତା ଚଢ଼େଇ, ସେମାନେ ତୋ ପରି ସେଇ ଗାଁ ଡିହକୁ କାମୁଡ଼ି ପଡ଼ି ରହିବେ ବା କିପରି। ଚକ୍ରଧର କହିଲେ, ଗୋଡ଼ିବାଣପୁର ଗାଁଟା ଖାଲି ମୋ ମନରେ ସିନା, ନହେଲେ ସେ ବି ମୋଠାରୁ ଆଜି ଅନେକ ଦୂରରେ। ଗୁରୁ ବାବା କହିଲେ, ମନର ସେ ଗଣ୍ଠିଟା ଛିଣ୍ଡେଇ ଦେ ଚକ୍ରଧର, ସେ ଗଣ୍ଠି ସବୁ ଯେତେ ଛିଣ୍ଡେ ସେତେ ଭଲ। ଚକ୍ରଧର ଅବଶେଷରେ ଆସିଥିଲେ ସେ ଗୋଡ଼ିବାଣପୁର ଗାଁର ଡିହ ବିକ୍ରି କରିଦେବା ପାଇଁ, ଗୋଡ଼ିବାଣପୁର ଗାଁର ସେଇ ପୂର୍ବପୁରୁଷ ଅରମା ଡିହ। ଗଲାସନ ବତାସରେ ସାମ୍ନାପଟ ଧାଉଡ଼ିଟା ଭାଙ୍ଗି ଗୋଟାଏ ମଲା ଓଟ ପରି ତଳେ ଅଜାଡ଼ି ହୋଇ ପଡ଼ିଥିଲା, ଭିତରପଟ ଧାଉଡ଼ି ଅନ୍ଧକାର। ଚକ୍ରଧର ବାହାର ପଟ ଧାଉଡ଼ିର ଭଙ୍ଗା କୁଢ଼ ଭିତରୁ ମୁଣ୍ଡ ନୁଆଁଇ ଭିତର ଅଗଣାକୁ ଆସିଲେ। ଓଳି ତଳେ ରଙ୍ଗଣୀ ଆଉ ହରଗୌରା ଫୁଲର ମେଳା, ଦୁଆର ମଝିରେ ଗୋଟାଏ ଅଲରା ଜହ୍ନି ରଞ୍ଜା, ଜହ୍ନିଲଟାର ଫିକା ହଳଦିଆ ଫୁଲ ସବୁ ଆକାଶରେ ଗୋଟି ଗୋଟି ତାରା ପରି ଫୁଟିଥିଲା। ଗୋଟିଏ ଜହ୍ନିଲଟାରେ ଚକ୍ରଧର ହଠାତ୍ ଛନ୍ଦି ହୋଇ ପଡ଼ିଲେ। ଚକ୍ରଧରଙ୍କ ବିଧବା ଭଉଣୀ କମଳା ପଣତ ଉଢ଼ାଳରେ ସଞ୍ଜ ଧରି ବୃନ୍ଦାବତୀ ଚଉରାମୂଳକୁ ଆସୁଥିଲା। ମହଳ ମାଛି ଅନ୍ଧାରରେ ଚକ୍ରଧରଙ୍କୁ ଦେଖି ସେ କହିଲା, ସେ ଅରମା ବାଟରେ ଆସିଲ କାହିଁକି ଭାଇ, ଲଟାଗୁଡ଼ାକ ସେମିତି ବଢ଼ିଛି। ଜହ୍ନି ଫୁଲର ଭୁରୁ ଭୁରୁ ବାସ୍ନାରେ ଅଗଣିତ ବିସ୍ମୃତ ଶୈଶବର ସଙ୍ଗୀତ, ଜହ୍ନି ଫୁଲ ଠୋଠା, ଜହ୍ନି ଫୁଲ ଠୋଠା। ଚକ୍ରଧର ଅନ୍ୟମନସ୍କ ହୋଇପଡ଼ିଲେ। ବୃନ୍ଦାବତୀ ଚଉରା ତଳେ ସଞ୍ଜବତୀ ଦେଇ ଫେରିଆସି କମଳା ପଚାରିଲା, ଡିହ ବିକ୍ରି କବଲା କେବେ କରୁଛ ଭାଇ। ଆଜି ସକାଳେ ନରିଦାସ ଘରୁ ମଣିଷ ଆସିଥିଲେ, ତମେ ଆସିଲଣି କି ନାହିଁ ବୁଝିବା ପାଇଁ। ଯଖ ପରି ଅରମା ଡିହ ଅଗୁଳି ବସିବାର ଦାୟିତ୍ୱରୁ କମଳା ମଧ୍ୟ ଛୁଟି ଚାହୁଁଥିଲା। ଶ୍ୱଶୁର ଘର ଗାଁ, ପୁଣି ତାର ପୁତୁରାର 3 ବର୍ଷର ସେଇ ଟିକି ପୁଅଟିର କଅଁଳ ଛନ୍ଛନ୍ ହାତ ଦୁଇଟି ଆଉ ମାମା ମାମା ଡାକ ତାକୁ ଅସ୍ଥିର କରିଦେଉଥିଲା। ସିଏ ମଧ୍ୟ ଚାହୁଁଥିଲା ଡିହ ବିକ୍ରି ପରେ ଛୁଟି। ବୃନ୍ଦାବତୀ ଚଉରା ତଳେ ପୋଡ଼ା ସଞ୍ଜବଳିତାରୁ ଧୂଆଁର କୁଣ୍ଡଳୀ ଉପରକୁ ଉଠୁଥିଲା। ଅତୀତର କେତେ ପୁରୁଷର ଦୀର୍ଘଶ୍ୱାସ ସେଥିରେ ଯେମିତି କୁହୁଳି ଉଠିଥିଲା। ଚକ୍ରଧର ଆତ୍ମବିସ୍ମୃତ ହୋଇପଡ଼ିଲେ। ଘର ଭିତରୁ ଢାଳେ ପାଣି ଆଣି ଚକ୍ରଧରଙ୍କ ପାଦ ପାଖରେ ରଖିଦେଇ କମଳା ପଚାରିଲା, ଜର୍ସମନ କେତେରେ ଛିଡ଼ିଲା। କବଲାଖଣ୍ଡକ ଅନ୍ୟମନସ୍କ ଭାବରେ ଟୁକୁରା ଟୁକୁରା କରି ଛିଣ୍ଡାଇ ଚକ୍ରଧର କହିଲେ, ଦୂର ପାଗଳୀ, ଏ ଡିହ ଖଣ୍ଡକୁ ବିକ୍ରି କରିଦେଲେ ମୁଁ ରହିବି କେଉଁଠି, ମୁଁ ପରା ଫେରି ଆସିଲି, ଏଣିକି ଏଇଠି ରହିବି।